ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଗୋଟିଏ ଆଗୁଆ ରାଜ୍ୟ ହୋଇପାରିଛି କହିଲେ ମୁଖ୍ୟମନ୍ତ୍ରୀ। 27ଟା ନୂଆ ପ୍ରକଳ୍ପ କଲେ ଭିତ୍ତିପ୍ରସ୍ତର ସ୍ଥାପନା। ଯୁବଶକ୍ତି ହେଉଛନ୍ ଆମର ବିକାଶ ରଥର ସାର୍ଥୀ କହିଲେ ମୁଖ୍ୟମନ୍ତ୍ରୀ। 7ଟା ବିଭାଗର 1686 ଜଣ ପ୍ରାର୍ଥୀଙ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର। ସୁଭଦ୍ରା ଯୋଜନାର ବଛରପୂର୍ତ୍ତି ଅବସରରେ ରାଇଜେ ପାଳନ ହେବା ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ। ଆଉର୍ ଶ୍ରୀକ୍ଷେତ୍ର ପୁରୀନ ହବିଷ୍ୟାଳିମାନଙ୍କର ବ୍ରତ ପାଳନ ଲାଗି ମୂଲ ହେବା ଅନ୍ଲାଇନ୍ ପଞ୍ଜୀକରଣ। ଏଥର ପୁରା ଖବର। ରାଜ୍ୟ ସରକାରଙ୍କ ନୀତି ନିଷ୍ଠା ଆଉ ଚେଷ୍ଟାର ଲାଗି ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଗୋଟିଏ ଆଗୁଆ ରାଜ୍ୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ପରିସନ୍ନ ହୋଇଥିବାର ଖାସ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ 27ଟା ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ନୂଆ ଶିଳ୍ପମାନଙ୍କେ 25,380 କୋଟି ଟଙ୍କାର ପୁଞ୍ଜିନିବେଶ ହେବା। ଏଥିଲାଗି 52,826 ଜଣ ନିଯୁକ୍ତି ପାଇପାରବେ। ଆଜ୍କେ ମିଶେଇକରି ଏହାଦେ ତକ ରାଜ୍ୟର 12ଟା ଜିଲ୍ଲାର 27ଟା ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ରାଜ୍ୟକେ ଶିଳ୍ପକ୍ଷେତ୍ରଟି ଗୋଟିଏ ସମ୍ଭାବନାର ରାଜ୍ୟ ବନାବାର ଦିଗେ ଚେଷ୍ଟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆଜି ଗୋଟିଏ ଦିନରେ ଆମ ରାଜ୍ୟର 12ଟି ଜିଲ୍ଲାରେ 27ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ଏ କାର୍ଯ୍ୟକ୍ରମ ଆଜି କରାଯାଇଛି। ଦେଢ଼ ବର୍ଷ ଭିତରେ 2 ବର୍ଷ ଭିତରେ ସବୁ ପ୍ରକଳ୍ପ ଗୁଡିକ କରେଇ ପାରିବା। ଏ ଯୋଉ 27ଟି ପ୍ରକଳ୍ପ ସ୍ଥାପନା କରାଗଲା, ଏଥିରେ 25,000 କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହାଦ୍ୱାରା ପ୍ରାୟ 52,000 ଯୁବକ ଯୁବତୀଙ୍କର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି।
ଏକ ପେଡ୍ ମାକେ ନାମର 2 ନମ୍ବର ଖେପ୍ ଅଭିଯାନ୍ତି ସାମିଲ ହେବାର୍ ଲାଗି ଶିଳ୍ପ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍। ସବୁ ଉଦ୍ୟୋଗୀ ଆଉ ଶିଳ୍ପାନୁଷ୍ଠାନମାନଙ୍କୁ ନିଜର ଇଲାକାନ ଯେତେ ସମ୍ଭବ ଗଛ ଯୋଗାବାର୍କେ ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ସରକାର ଗଲା 15 ମାସ ଭିତରେ 260ଟା ଶିଳ୍ପ ପ୍ରକଳ୍ପକେ ମଞ୍ଜୁରୀ ଦେଇଛନ୍। ଏଥିଲାଗି 5,60,000 କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସହିତ 3,60,000 ନିଯୁକ୍ତି ସୁଯୋଗ ବନିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଜିର କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଯୁବଶକ୍ତି ହେଉଛନ୍ ଆମର ବିକାଶ ରଥର ସାର୍ଥୀ। ଯୁଆନମାନଙ୍କର ଭିତରେ ଥିବାର ଶକ୍ତି, ସାମର୍ଥ୍ୟ ଆଉ ଉତ୍ସାହକେ ରାଜ୍ୟର ବିକାଶ ସାଙ୍ଗେ ସମାଜ କଲ୍ୟାଣଥି ଲଗାବାର ଲାଗି ଜୋର୍ ଦିଆଯାଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଆଜି ହୋଇଥିବାର ନିଯୁକ୍ତି ମେଳାତି 7ଟା ବିଭାଗର ନୂଆକରି ଚାକିରି ପାଇଥିବା 1,686 ଜଣ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍,
ଆଜିର ଏହି ନବମ ନିଯୁକ୍ତି ମେଳାରେ 1294 ଜଣ 7ଟି ବିଭାଗର ବିଭିନ୍ନ କାଟାଗୋରିର, ଏ କାଟାଗୋରୀ, ବି କାଟାଗୋରୀର, ସି କାଟାଗୋରୀ ପର୍ଯ୍ୟନ୍ତ ଆମେ ତାଙ୍କୁ ସ୍ୱଚ୍ଛ ପ୍ରକ୍ରିୟାକରଣ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରାଗଲା। 28,000ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇପାରିଛି।
ଇତର ଭିତରେ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗଟି 34 ଜଣ, ଅର୍ଥ ବିଭାଗଟି 64, ଜଳସମ୍ପଦ ବିଭାଗଟି 413, ଆଇନ୍ଟି 37, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗଟି 962, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗଟି 136 ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଏହାଦେ ସମିଆତି ରାଜ୍ୟ ବଢ଼ୁଥିବା ସହରମାନଙ୍କେ ନାଗରିକମାନଙ୍କୁ ବ୍ୟାଟେରୀ ଗାଡ଼ି, ଇଭିର ବ୍ୟବହାର ଆଉ ପ୍ରଦୂଷଣକେ ରୁକବାର୍ତି ସେମାନଙ୍କର ଭୂମିକା ବାବଦେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଜୋର୍ ଦେଇଛନ୍। ଭୁବନେଶ୍ୱର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ଥାପନା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ପରିବେଶ ସୁରକ୍ଷା ଆଉ ନାଗରିକମାନଙ୍କ ଲାଗି ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରବାର୍ ଲାଗି ସାମୁହିକ ପଦକ୍ଷେପର ଆବଶ୍ୟକତା ରହିଛି। ଏ ଅବସରରେ ରାଜ୍ୟପାଳ ଘରେ ଘରେ ସୋଲାର ସିଷ୍ଟମ ସ୍ଥାପନା କରବାର୍କେ ଲୋକଙ୍କୁ କହିଛନ୍। ଆଇବା 17 ତାରିଖ ରାଜ୍ୟ ସରକାରଙ୍କ ତରଫ ହେବାର୍କେ ଥିବା ଗଛ ଲଗା ଅଭିଯାନ୍ତି ଭାଗ ନେବାର୍କେ ଛାତ୍ରଛାତ୍ରୀ ଆଉ ସାଧାରଣ ଲୋକଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୟୂରଭଞ୍ଜ ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ବାରିପଦାର ଶହୀଦ ସ୍ମୃତି ଭବନଠାରେ ହୋଇଥିବା ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷାନୀତି ବାବଦେ ବିଲ୍ ଆଲୋଚନା କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବା 17 ତାରିଖ ସୁଭଦ୍ରା ଯୋଜନା ସଫଳତାର ସହିତ ଗୋଟେ ବଛର ପୂରା କରବାରକେ ଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ତରଫ ସାରା ରାଜ୍ୟ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାବାର ଲାଗି ସୁଭଦ୍ରାର ବଛରପୂର୍ତ୍ତି ଅବସରରେ ରାଜ୍ୟର 338 ସିଡିପିଓ ୟୁନିଟ୍ନ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ ହେବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଅଙ୍ଗନବାଡ଼ି କେନ୍ଦ୍ର ସ୍ତରନ ଆଇବା 17 ତାରିଖନୁ ପୋଷଣ ମାସ ମୂଲ ହେବା ସହିତ ସୁଭଦ୍ରାର ବଛରପୂର୍ତ୍ତି କାର୍ଯ୍ୟକ୍ରମକେ ମିଳିତ ଭାବେ ପାଳନ କରାଯିବା। ସୁଭଦ୍ରା ଯୋଜନାକେ ନେଇକରି ହେଉଥିବାର ଭିନ୍ ଭିନ୍ ଅଭିଯୋଗର ସମାଧାନ କରବାରକେ ରାଜ୍ୟ ସରକାରଙ୍କ ତରଫ ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲର ଶୁଭାରମ୍ଭ ହୋଇଛି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରଠାରେ ମହିଳା ଆଉ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷନ ଏତାର ଶୁଭାରମ୍ଭ କରିଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍, କେନ୍ସିବିଲ୍ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସାହାଯ୍ୟ ପାଇବା ନ ବାଦ ନାଇଁ ପଡ଼ନ୍। ଏହି ମଡ୍ୟୁଲ୍ ଜରିଏ ସୁଭଦ୍ରା ଆବେଦନକାରୀମାନଙ୍କର ଆବେଦନ ପ୍ରତ୍ୟାଖ୍ୟାନ ସୁଭଦ୍ରା ସାହାଯ୍ୟ ନାଇଁ ମିଳିବାର ବାଗିର ଭିନ୍ ଭିନ୍ ଅଭିଯୋଗମାନଙ୍କର ତୁର୍ତ୍ତି ତଦନ୍ତ କରିକି ନିଷ୍ପତ୍ତି ନିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର କାର୍ତ୍ତିକ ମାସେ ରାଇ ଦାମୋଦର ବ୍ରତ କରବାର ଲାଗି ରାଜ୍ୟ ସରକାର ହବିଷ୍ୟାଳିମାନଙ୍କ ଲାଗି ଭିନ୍ ଭିନ୍ ବ୍ୟବସ୍ଥା କରିଛନ୍। ଏ ବଛର ଏ ବ୍ରତ ଲାଗି ଆଗ୍ରହୀ ହବିଷ୍ୟାଳିମାନେ ଆଇବା 19 ତାରିଖ ଦିନ ସକାଳର 10 ବଜେନୁ ଅନ୍ଲାଇନ୍ ଜରିଏ ନାଁ ପଞ୍ଜୀକରଣ କରିପାରିବେ। ଇ ଡିଷ୍ଟ୍ରିକ୍ଟ ଓଡ଼ିଶା.gov.in ନିଜର ନାଁ ପଞ୍ଜୀକରଣ କରିପାରିବେ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ତରଫ କୁହାଯାଇଛି। ଜିଲ୍ଲା ପ୍ରଶାସନ ତରଫ ହବିଷ୍ୟାଳିମାନଙ୍କ ରହିବାର ମହାପୁରୁମାନଙ୍କ ଦର୍ଶନ ଆଉ ମହାପ୍ରସାଦ ଭୋଗ ପାଇବା ଲାଗି ବ୍ୟବସ୍ଥା କରାଯାଉଛି। ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଟି ପରିଚାଳିତ ହୋଇକରି କେନ୍ଦ୍ର ସରକାର ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆଣବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। କେନ୍ଦ୍ର ସରକାର ଗରିବ ଚାଷୀ ଜୁଆନ ପିଢ଼ି ଆଉ ମହିଳାମାନଙ୍କର ବିକାଶ ଲାଗି ବହୁତରେ ଯୋଜନା ଆନବାର ସହିତ ଚେଷ୍ଟା ଜାରି ରଖିଛନ୍। ସେବା ପର୍ବର ଇ କଡ଼ିଥି ଆଜି ପ୍ରସ୍ତୁତ କରୁଛୁ ବରଗଡ଼ ଜିଲ୍ଲାର ଚାଷୀମାନଙ୍କର ବିକାଶର କଥା। ଜିଲ୍ଲାର ଚାଷ ଆଉ ଚାଷୀମାନଙ୍କର ଉନ୍ନତି ଲାଗି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। କୃଷି ଉଦ୍ୟାନ କୃଷି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ଗୁରସ୍ ଉତ୍ପାଦନ ବାଗିର କ୍ଷେତ୍ରଟି ଜିଲ୍ଲାର ଚାଷୀମାନେ ସରକାରଙ୍କର ଯୋଜନାମାନଙ୍କର ଲାଭ ପାଉଛନ୍। ଏଥିର ସହିତ ସେମାନଙ୍କର ଆର୍ଥିକ ବିକାଶ ବିଲ୍ ହୋଇପାରିଛି। ଏ ବାବଦେ ଗୋଟିଏ ଖାସ୍ ରିପୋର୍ଟ।
ରାଜ୍ୟର ସର୍ବାଧିକ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଭାରତ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 2024 ବର୍ଷରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇ ବରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ରାଷ୍ଟ୍ରୀୟ ପ୍ରାକୃତିକ କୃଷି ମିଶନ ଜରିଆରେ ବରଗଡ଼ ଜିଲ୍ଲାରେ 4,000 ହେକ୍ଟର ଜମିରେ ଜୈବିକ ପଦ୍ଧତିରେ ଚାଷ ହେଉଛି। ପଦମପୁର ପାଇକମାଲ ଓ ଝାରବନ୍ଦ ବ୍ଲକର 10,000 ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 1,65,000 ଚାଷୀ 20ତମ କିସ୍ତି ପାଇଛନ୍ତି। ବରଗଡ଼ ଜିଲ୍ଲା କୁର୍ଲା ଗ୍ରାମର ସୁମନ୍ତ ପ୍ରଧାନ ଏ ସମ୍ପର୍କରେ ଆକାଶବାଣୀକୁ କହନ୍ତି,
ଗୋଟେ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପଇସା ମିଳୁଛି ଆଉ ସେ ପଇସାଟା ପାଇବାର ଲାଗି ଆମକୁ ବହୁତ ସୁବିଧା ହେଉଛି। ଯେତେବେଳେ ଦରକାର ଉଷୋ କଷା ସାର ଭୁତିଆର ଦେବାର ଲାଗି ଆଉ ଏଇଟା ଆମେ 20ଟା କିସ୍ତି ପାଇସାରିଲୁଣ।
ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ଦୂରଦର୍ଶନ ଆଜି 66 ବର୍ଷ ପୂରା କରିଛେ। 1959 ଆଜିର୍ ଦିନେ ଦୂରଦର୍ଶନ ପହିଲା ଥର ଲାଗି ତାର ପ୍ରସାରଣ ମୂଲ କରିଥିଲା। 1975 ତକ୍ ଦୂରଦର୍ଶନ ଆକାଶବାଣୀର ଗୋଟିଏ ଅଂଶ ଭାବେ କାମ କରୁଥିଲା। 1976 ଏପ୍ରିଲ 1 ତାରିଖ କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ଅଧୀନତି ଗୋଟିଏ ଖାସ୍ ୱିଙ୍ଗ ଭାବେ ଦୂରଦର୍ଶନ କାମ କରବାର ସହିତ ପ୍ରସାର ଭାରତୀର ଅଧୀନକେ ଆସିଥିଲା। ଆଜିର ଦିନେ ଦୂରଦର୍ଶନ ଭାରତର ବଡ଼ ପ୍ରସାରଣକାରୀ ସଂସ୍ଥା ଭାବେ ନାଁ କରିଛି। ବହୁତଟେ ଷ୍ଟୁଡିଓ ଆଉ ଟ୍ରାନ୍ସମିଟର ଜରିଏ ଦେଶର ସବୁ ଇଲାକାକେ ଦୂରଦର୍ଶନର ପ୍ରସାରଣ ପହଞ୍ଚିପାରିଛି। ଏକାସଙ୍ଗେ ଟେଲିଭିଜନ ଅନ୍ଲାଇନ୍ ମୋବାଇଲ୍ ସେବାଥି ଗାଁ ଆଉ ସହର ଇଲାକା ସହିତ ଅନ୍ତର୍ଜାତୀୟ ସ୍ତରଥି ଦୂରଦର୍ଶନ ତାର ପ୍ରସାରଣ ଜାରି ରଖିଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ପ୍ରଶାସନ ତରଫ ପ୍ରକ୍ରିୟା ମୂଲିଛି। ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଚିଠା ଭୋଟ ତାଲିକା ବାହାରିଛି। ବୈଠକଟି ଜିଲ୍ଲାପାଳ ଆଉ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ଇ ଭୋଟ ତାଲିକାଟି ଥିବା ଦାବି ଆଉ ଆପତ୍ତି ଲାଗି ଆଜିଠାନୁ 29 ତାରିଖ ତକ୍ ସମୟ ଧାରି ଯାଇଛି। ଆଇବା ମାସ 7 ତାରିଖ ତକ୍ ଦାବି ଆଉ ଆପତ୍ତିମାନଙ୍କର ସମାଧାନ ହେବା। ଚିଠା ଭୋଟ ତାଲିକା ବାହାରିଲା ବେଳକେ ଅତିରିକ୍ତ ଜିଲ୍ଲାପାଳ ଆଉ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଳିତ ଜନ ଅଭିଯୋଗ ଶୁଣାଣି କରିଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 49ଟା ଅଭିଯୋଗ ଆସିଥିବାର ବେଳେ 17 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାବନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନ ହୋଇଥିବାର ଜନ ଅଭିଯୋଗ ଶୁଣାଣି ଶିବିରଟି 66 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ନ ହୋଇଥିବାର ଜନଶୁଣାଣି ଶିବିରଟି 78 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ତର୍ଭା ପଞ୍ଚାୟତ ସମିତିର କମସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 77 ଅଭିଯୋଗ ଆସିଥିଲା। ଏ ଅବସରରେ ଗୋଟିଏ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବଙ୍ଗୋପସାଗର ଆଇବା 19 ତାରିଖ ତକ ଆଉ ଗୋଟେ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ଅଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଘୂର୍ଣ୍ଣିବଲୟର ପ୍ରଭାବତି ସାରା ରାଜ୍ୟ ବର୍ଷା ଲାଗି ରହିବା। ଶେଷ ମୁଖ୍ୟ ଖବର ଫେର ଘାଏ। ଓଡ଼ିଶା ଶିଳ୍ପକ୍ଷେତ୍ରଟି ଗୋଟିଏ ଆଗୁଆ ରାଜ୍ୟ ହୋଇପାରିଛି କହିଲେ ମୁଖ୍ୟମନ୍ତ୍ରୀ। 27 ନୂଆ ପ୍ରକଳ୍ପ କଲେ ଭିତ୍ତିପ୍ରସ୍ତର ସ୍ଥାପନା। ଯୁବଶକ୍ତି ହେଉଛନ୍ ଆମର ବିକାଶ ରଥର ସାର୍ଥୀ କହିଲେ ମୁଖ୍ୟମନ୍ତ୍ରୀ। ଆଉ ସୁଭଦ୍ରା ଯୋଜନାର ବଛର ପୂର୍ତ୍ତି ଅବସରରେ ରାଇଜେ ପାଳନ ହେବା ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁକାର